ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଆତ୍ମବିଶ୍ୱାସ ଏବଂ ନିର୍ଣ୍ଣାୟକ ନୀତିଗତ ସଂସ୍କାର ମାଧ୍ୟମରେ ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ନବମ ସଂସ୍କରଣ ଅନୁଷ୍ଠିତ ହେବ ଆସନ୍ତାକାଲି। ଓଡ଼ିଶା ଗସ୍ତର ଚତୁର୍ଥ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ରାଷ୍ଟ୍ରପତି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ 12 ମାଓବାଦୀଙ୍କ ଆତ୍ମସମର୍ପଣ ଏବଂ ଭଦୋଦରାଠାରେ ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ ମହିଳା ପ୍ରିମିୟର ଲିଗ୍ ଫାଇନାଲ ମ୍ୟାଚ୍। ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ଆର୍ସିବି। ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଏବଂ ଆତ୍ମବିଶ୍ୱାସ ଓ ନିର୍ଣ୍ଣାୟକ ନୀତିଗତ ସଂସ୍କାର ସହିତ ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ରାଜ୍ୟସଭାରେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାର ଉତ୍ତର ଦେଇ ଶ୍ରୀ ମୋଦି କହିଛନ୍ତି, ସରକାର ସଂସ୍କାର, କାର୍ଯ୍ୟାନ୍ୱୟନ ଏବଂ ରୂପାନ୍ତରଣର ଦୃଷ୍ଟିକୋଣ ସହିତ ଅଗ୍ରସର ହେଉଛନ୍ତି।
ଭାରତ ଆଜ୍ ବିଶ୍ୱମେ ଯୋ ଚୁନୌତି ପୈଦା ହୋ ରହି ହେ ଉନ୍ ଚୁନୌତିଓ କା ସମାଧାନ ଦେନେ ବାଲା ଏକ ଦେଶ ଆଶା କି କିରଣ ବନା ହୁଆ ହେ ଔର ହମ ସମାଧାନ ଦେ ରହେ। ଆଜ ମେଜର ଇକୋନୋମି ମେ ଭାରତ କା ଗ୍ରୋଥ ବହୁତ ହାଇ ହେ ଔର ହାଇ ଗ୍ରୋଥ ଔର ଲୋ ଇନ୍ଫ୍ଲେସନ ଏ ବହୁତ ୟୁନିକ ସଂଯୋଗ ହେ ଔର ୟେ ହମାରୀ ଅର୍ଥବ୍ୟବସ୍ଥା କି ମଜବୁତି କୋ ପ୍ରଦର୍ଶିତ କରତା ହେ।
ୟୁରୋପୀୟ ସଂଘ ଏବଂ ଆମେରିକା ସମେତ ଅନେକ ରାଷ୍ଟ୍ର ସହିତ ଭାରତ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର କରିଛି। ଦେଶ ଏକ ଦୃଢ଼ ଉତ୍ପାଦ ଇକୋସିଷ୍ଟମ ପ୍ରସ୍ତୁତ କରିଛି ଏବଂ ଏହା ଉଦ୍ୟୋଗୀଙ୍କୁ ସମର୍ଥନ ପ୍ରଦାନ କରୁଛି। ଦେଶର ଦକ୍ଷ ଯୁବବର୍ଗଙ୍କ ଯୋଗୁଁ ଭାରତ ଉପରେ ବିଶ୍ୱ ଆସ୍ଥା ପ୍ରକଟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନେକ ଦେଶ ସହିତ ଭାରତ ଏକ ବିଶ୍ୱସ୍ତ ଅଂଶୀଦାର ଭାବେ ଠିଆ ହୋଇଛି।
ଅନେକ ଦେଶ ଭାରତ ଫ୍ୟୁଚର ରେଡି ଟ୍ରେଡ ଡିଲ୍ସ ପିଛଲେ କିଛି ସମୟ ମେ ଦୁନିଆ କେ ମହତ୍ୱପୂର୍ଣ୍ଣ 9 ବଡ଼େ ଦେଶୋ କେ ସାଥ ହମାରେ ଟ୍ରେଡ ଡିଲ୍ ହୁଏ ଔର ଉସମେ ମଦର ଅଫ ଅଲ୍ ଡିଲ୍ ଏକ ସାଥ 27 ଦେଶୋ କେ ସାଥ ୟୁରୋପିଆନ ୟୁନିୟନ କେ ସାଥ।
ଏହି ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଅଂଶଗ୍ରହଣ କରି ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ଲୋକସଭାରେ ଆଜି ଧନ୍ୟବାଦ ପ୍ରସ୍ତାବ ବାଚନିକ ଭୋଟ୍ରେ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 10:00 ପରୀକ୍ଷା ପେ ଚର୍ଚ୍ଚା ଆଲୋଚନାରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ଏହା ହେବ ନବମ ସଂସ୍କରଣ। ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ଉପରୁ ଚାପ ହ୍ରାସ କରିବା ଏବଂ ପରୀକ୍ଷାକୁ ଏକ ଉତ୍ସବ ଓ ଜୀବନର ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଚଳିତ ବର୍ଷ ଦେବ ମୋଗ୍ରା, କୋଏମ୍ବାଟୋର, ରାୟପୁର, ଗୌହାଟୀ ଏବଂ ଦିଲ୍ଲୀର 7 ଲୋକକଲ୍ୟାଣ ମାର୍ଗରେ ପରୀକ୍ଷା ଯୋଦ୍ଧାଙ୍କ ସହିତ ମଧ୍ୟ ମତ ବିନିମୟ ଅଧିବେଶନ ଅନୁଷ୍ଠିତ ହେବ। ଶିକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ମାଇ ଗଭ୍ ପୋର୍ଟାଲ୍ ମାଧ୍ୟମରେ 4,50,00,000 ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜିକରଣ କରିଛନ୍ତି। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦୂରଦର୍ଶନ, ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍, ଶିକ୍ଷା ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ସିଧାସଳଖ ପ୍ରସାରଣ କରାଯିବ। ୱେବ୍ସ, ଓଟିଟି, ଆମାଜନ ପ୍ରାଇମ୍ ଭିଡ଼ିଓ, ଜିଓ, ଜି5, ସୋନି ଲିଭ୍ ଏବଂ ସ୍ପଟିଫାଇ ଆଦି ବିଭିନ୍ନ ଓଟିଟି ପ୍ଲାଟଫର୍ମରେ ମଧ୍ୟ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଓଡ଼ିଶା ଗସ୍ତର ଆଜି ଚତୁର୍ଥ ଦିନରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ପାହାଡ଼ପୁର ଗ୍ରାମରେ ସ୍ୱର୍ଗତ ଶ୍ୟାମାଚରଣ ମୁର୍ମୁ, ଲକ୍ଷ୍ମଣ ମୁର୍ମୁ ଓ ସିପୁନ ମୁର୍ମୁଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ଗୋଷାଣୀ ସ୍ଥଳର ଜାହିରା ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏଲ୍ଏନ୍ଟି ଦକ୍ଷତା ବିକାଶ କେନ୍ଦ୍ରକୁ ଗସ୍ତ କରି ପ୍ରଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କରିଥିଲେ। ପରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ସାଧାରଣ ଜନତାଙ୍କ ସହ ଆଲୋଚନା କରିଥିଲେ। ରାଷ୍ଟ୍ରପତି ଆଜି ଶିମିଳିପାଳସ୍ଥିତ ଗୁଡ଼ୁଗୁଡ଼ିଆ ଡାକବଙ୍ଗଳାରେ ରାତ୍ରିଯାପନ କରିବେ। ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ 7 ଏବଂ 8 ତାରିଖରେ କ୍ୱାଲାଲମ୍ପୁର ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ତୃତୀୟ ମାଲେସିଆ ଗସ୍ତ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ପି କୁମାରନ୍ ଗଣମାଧ୍ୟମକୁ କହିଛନ୍ତି। ଶ୍ରୀ କୁମାରନ୍ କହିଛନ୍ତି, ଅଗଷ୍ଟ 2024 ମାଲେସିଆ ପ୍ରଧାନମନ୍ତ୍ରୀ ଶ୍ରୀ ଇବ୍ରାହିମ୍ଙ୍କ ଭାରତ ଗସ୍ତ ପରେ ଦ୍ୱିପାକ୍ଷିକ ସମ୍ପର୍କ ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ ହେବାର 1.5 ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହି ଗସ୍ତ ଆୟୋଜନ କରାଯାଇଛି। ମାଲେସିଆ ସହିତ ସୁସମ୍ପର୍କ ସ୍ଥାପନ କରିବା ଦିଗରେ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
प्रिय साथियों, मैं ही कांबे नीतु राज्य कमेटी सदस्य बोल रहा हूँ। मेरे साथ ममता हनुपा 16 और कांबेड़ पुलिस के पास आत्मसमर्पण किए। हमारे महासचिव से लेकर नीचे तक कांबेड़ नुकसान या आत्मसमर्पण किए। अभी जनाधार भर्ती मिलिशिया पार्टी को फंड और समन्वय नहीं है। उड़ीसा में पश्चिम ब्यूरो भी नुकसान या सरेंडर हुआ। अभी पूर्व ब्यूरो में केवल कुछ ही लोग रहे, इसलिए सब लोग सरेंडर होने के लिए योजना, यही मेरा सुझाव है। अगर नहीं करेंगे तो समस्या बढ़ जाएगी, नुकसान भी होगा। सरेंडर करने पर यहाँ उड़ीसा पुलिस हर तरह की सुविधा दे रही है। आप लोगों से निवेदन है कि गांव के किसी भी आदमी का फोन मांगकर मेरे मोबाइल नंबर 7815070531 पर संपर्क करें। मैं आपको लाने का इंतजाम करूंगा। आपका राज्य कमेटी सदस्य नीतू।
ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି 12 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ 8 ଜଣ ମହିଳା କ୍ୟାଡର ଅଛନ୍ତି। ସେମାନଙ୍କ ଉପରେ ମୋଟ 54 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ବସ୍ତର ରେଞ୍ଜର ପୁଲିସ୍ ମହାନିର୍ଦ୍ଦେଶକ ସୁନ୍ଦର ରାଜ ପି ଏବଂ ଅନ୍ୟ ବରିଷ୍ଠ ପୁଲିସ୍ ଓ ସିଆର୍ପିଏଫ୍ ଅଧିକାରୀଙ୍କ ସମ୍ମୁଖରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ଗୋଟିଏ AK-47 ଏବଂ ବହୁ ଅସ୍ତ୍ରଶସ୍ତ୍ର ଓ ଗୁଳି ସେମାନେ ପୁଲିସ୍କୁ ହସ୍ତାନ୍ତର କରିଛନ୍ତି। ପୁନର୍ବାସ ପ୍ରକ୍ରିୟା ଅଧୀନରେ ପ୍ରତ୍ୟେକ ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ପ୍ରୋତ୍ସାହନ ସ୍ୱରୂପ 50,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
ପ୍ରିୟ କାମ୍ବେଡ ନାନା ରାଜ୍ୟ କମିଟି ସଦସ୍ୟ କାମ୍ବେଡ ନିତୁ ବେହତମୁତ ନାଓ ସଙ୍ଗେ ମମତା ଅନୁପା ଆଲକେନେ ସୋଲ କାମ୍ବେଡ ସଙ୍ଗେ ପୋଲିସ ଆତ୍ମସମର୍ପିତ ମନା ମହାସଚିବ ତିନିଶ ଦୌଡ ହେବନା କାମ୍ବେଡ ନୁକସାନ ୟା ଆତ୍ମସମର୍ପିତ ଇଞ୍ଜକେ ଜନାଧାର ଭର୍ତ୍ତି ମିଲିଶା ପାର୍ଟି କିନ ବେଣ୍ଡେ ସମନ୍ୱୟ ହିଲେ ମନା ଓଡ଼ିଶାତେ ପଶ୍ଚିମ ବ୍ୟୁରୋ ବେଣ୍ଡେ ନୁକସାନ ୟା ସରେଣ୍ଡର ହାଇନ ପେରସ୍ତ ଇଞ୍ଜେ ପୂର୍ବ ବ୍ୟୁରୋତେ ବ୍ୟାଖ୍ୟାଲ ଇଚ୍ଛୁର ମୂଲେ ನେଇତୋର ಅದೇನಕ್ಕೆ ಸಭೆ ತೋರು ಸರೆಂಡರ್ ಕಿಯನು ಮೇದೆ ಆಲ್ಸನ ಇಂಜೋ ನಾವ ಸುಜಾವ್ ಅಗರ್ ಸರೆಂಡರ್ ಕಿ ಓಕೆ ಸಮಸ್ಯೆ ಪರಿಸಿತ ನುಕ್ಸಾನ್ ವೇಡೆ ಅಂತ ಸರೆಂಡರ್ ಕಿತ್ಕೆ ಒಡಿಶಾ ಪೊಲೀಸ್ ತೋರು ಹರ ಪ್ರಕಾರತ ಚೌದ ಇಂತೋರ್ ಮಿಕಿನ್ ವ್ಯಹತನ ಬಾತ ಐತಕ್ಕೆ ಬೆದೈ ನಾಟಿನವರ ಫೋನ್ ತಾಲ್ಕ್ಸಿ ಮಂಜಿ ಸಂಪರ್ಕ ಏನ ಮೈದೆ ನಾವ ಮೊಬೈಲ್ ನಂಬರು 7815070531 ಮಿಕುನ್ ತತನ ಮೈದೆ ತಯಾರ್ ಕಿತ್ತನ್ ಮೀವ ರಾಜ್ಯ ಕಮಿಟಿ ಸದಸ್ಯ ನೀತು।
କେନ୍ଦ୍ର ସରକାର, ନାଗାଲାଣ୍ଡ ସରକାର ଏବଂ ପୂର୍ବ ନାଗାଲାଣ୍ଡ ପିପୁଲ୍ସ ଅର୍ଗାନାଇଜେସନ ଇଏନ୍ପିଓ ସୀମାନ୍ତ ନାଗାଲାଣ୍ଡ ଆଞ୍ଚଳିକ କର୍ତ୍ତୃପକ୍ଷ ଏଫ୍ଏନ୍ଟିଏ ଗଠନ ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ନୂଆଦିଲ୍ଲୀରେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଚୁକ୍ତି ସ୍ୱାକ୍ଷର ଅବସରରେ ଶ୍ରୀ ଶାହା କହିଛନ୍ତି ନାଗାଲାଣ୍ଡର ଲୋକମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଗାମୀ ବିଧାନସଭା ନିର୍ବାଚନ ଦୃଷ୍ଟିରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମନୋନୀତ କରିବା ଲକ୍ଷ୍ୟ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ 714 ସାଧାରଣ ପର୍ଯ୍ୟବେକ୍ଷକ, 233 ପୁଲିସ୍ ପର୍ଯ୍ୟବେକ୍ଷକ, 497 ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମେତ 1400ରୁ ଅଧିକ ଅଧିକାରୀଙ୍କୁ ସାମିଲ କରାଯାଇଥିଲା। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନକୁ ସୁନିଶ୍ଚିତ କରିବା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନିକଟ ଭବିଷ୍ୟତରେ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ୟୁକ୍ରେନ୍ ଏବଂ ରୁଷ 314 ଜଣ କଏଦୀଙ୍କୁ ପ୍ରତ୍ୟର୍ପଣ କରିବାକୁ ସହମତ ହୋଇଥିବା ଆମେରିକା କହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ହ୍ୱିଟକପ୍ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଯୁଦ୍ଧବିରତି ନେଇ ହୋଇଥିବା ଶାନ୍ତି ଆଲୋଚନାରୁ ଏହି ନିଷ୍କର୍ଷ ବାହାରିଛି। ତେବେ ଯୁଦ୍ଧ ସମାପ୍ତ କରିବା ନେଇ ଉଭୟ ପକ୍ଷରୁ ପଦକ୍ଷେପ ବାକି ରହିଥିବା ସେ ସୂଚନା ଦେଇଛନ୍ତି। ବିଶ୍ୱର ଅନ୍ୟତମ ପ୍ରମୁଖ ପ୍ଲାଷ୍ଟିକ୍ ପ୍ରଦର୍ଶନୀ ପ୍ଲାଷ୍ଟିନିଆ 2026 ଆଜି ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। 6-ଦିନିଆ ଏହି ପ୍ରଦର୍ଶନୀ ଆତ୍ମନିର୍ଭରଶୀଳ ଶିଳ୍ପ ଆଧାର ନିର୍ମାଣ ଉପରେ ଗୁରୁତ୍ୱ ଦେଉଛି। ଏହାଦ୍ୱାରା ଉତ୍ପାଦନ ପରିଚାଳିତ ଅଭିବୃଦ୍ଧି ଏବଂ ବ୍ୟାପକ ନିଯୁକ୍ତି ସୃଷ୍ଟି ହୋଇପାରିବ। ଏହି ବୈଶ୍ୱିକ ପ୍ରଦର୍ଶନୀର ବିଷୟବସ୍ତୁ ହେଉଛି ଭାରତ ନେକ୍ସଟ। ମହିଳା ପ୍ରିମିୟର ଲିଗ୍ର ଫାଇନାଲ୍ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ। ବଦୋଦରାର କୋଟାମ୍ବି ସ୍ଥିତ ବିସିଏ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ। ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଏହି ପ୍ରିମିୟମ୍ ଲିଗ୍ରେ ବିସିସିଆଇ ପକ୍ଷରୁ ପ୍ରାୟ 10 କୋଟି ଟଙ୍କାର ପୁରସ୍କାର ରଖାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆତ୍ମବିଶ୍ୱାସ ଏବଂ ନିର୍ଣ୍ଣାୟକ ନୀତିଗତ ସଂସ୍କାର ମାଧ୍ୟମରେ ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ନବମ ସଂସ୍କରଣ ଅନୁଷ୍ଠିତ ହେବ ଆସନ୍ତାକାଲି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ 12 ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ଏବଂ ଭଦୋଦରାଠାରେ ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ ମହିଳା ପ୍ରିମିୟର ଲିଗ୍ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।